ସାର୍ ନମସ୍କାର, ମୁଁ ସୌରୀ ସବ୍ ସେଣ୍ଟର ଆଶା କହୁଥିଲି, ଅଲିପୁର ଗ୍ରାମ। ମୁଁ 1055 ଲୋକରେ କାମ କରୁଛି। ମୁଁ କୋଭିଡ ବିଷୟରେ କହିବାକୁ ଚାହୁଁଛି ଯେ ଗର୍ଭବତୀ ମହିଳା ମାନେ ତାଙ୍କ ସ୍ୱାମୀ ମାନେ ତାଙ୍କୁ ଟିକେ ସବୁ ସତର୍କତା ସହିତ ସବୁ କଥା ମନେ ପକେଇ ଦେବେ। ଆଇରନ୍ କାଲସିୟମ ଖାଇବା ପାଇଁ କି ହାତ ଧୋଇବା, ଛୋଟ ପିଲାମାନଙ୍କୁ ବାରମ୍ବାର ଧରିଲା ପୂର୍ବରୁ ଖାଇବାକୁ ଦେବା ପୂର୍ବରୁ ହାତ ଧୋଇବେ ସାବୁନରେ, ରହୁଥିବା ଘର ଡେଲି ପୋଛା ପୋଛି କରିବେ, ଲୁଗାପଟା ପରିଷ୍କାର ରଖିବେ, ମେଡିକାଲ ନବା ମେଡିକାଲ ପାଇଁ ଯିବାର କୌଣସି ଶ୍ୱାସର ଶ୍ୱାସ ରୁଦ୍ଧ ହବା କିମ୍ବା କୌଣସି ଛୋଟ ପିଲାର ଲକ୍ଷଣ ଦେଖିଲେ ତାଙ୍କୁ ମେଡିକାଲ ନେବା ପାଇଁ କହିବୁ। ସବୁବେଳେ ଛୋଟ ପିଲାକୁ ଧରିବା ପୂର୍ବରୁ କ୍ଷୀର ଦେବା ପୂର୍ବରୁ ମାସ୍କ ବ୍ୟବହାର କରିବେ, ଲୁଗାରେ ଲୁଗା କାନିରେ ମୁହଁକୁ ଘୋଡ଼ାଇ ରଖିବା,